ମୋ ନାଁ ପ୍ରଭାସିନୀ ଜାନି, ରାଇଖୋଲ ନେଡି ସାହି ଘର, ଦୁତିପଡା ଜିପି, ଖଜୁରୀପଡା ବ୍ଲକ, କନ୍ଧମାଳ ଡିଷ୍ଟ୍ରିକ୍ଟ। ମୁଁ କହିବାକୁ ଚାହୁଁଛି ଆଜି ମଣ୍ଡା ପିଠା ବିଷୟରେ। ମଣ୍ଡା ପିଠା ପ୍ରଥମେ କରିବାକୁ ହେଲେ ଚାଉଳକୁ ଚୁନା କରିବ, ନଡ଼ିଆ କୁରିବ, ନଡ଼ିଆକୁ ଗୁଡ ସହିତ ପାଗ କରିବ, ତାକୁ ଗୋଟେ ଜାଗାରେ ରଖିବ। ଚାଉଳ ଚୁନାକୁ ଗରମ ପାଣିରେ ଲୁଣ ଟିକେ ପକେଇକି ତାକୁ ଗରମ ପାଣିରେ ଘାଣ୍ଟିବ, ଜନ୍ତୁଣି କରିକି ତାକୁ କାଢି ଦେବ। ତାପରେ ପିଠାକୁ ଗଢିବ, ପିଠାକୁ ଗଢିକି ନଡ଼ିଆକୁ ତା ଭିତରେ ଦେଇକି ମଦା କରିଦେବ। ଏପରି ମଣ୍ଡାକୁ କରି 10-12 ମଣ୍ଡା ହେଇଗଲେ ତାକୁ ଗୋଟେ ଛାଞ୍ଚରେ ସିଝେଇ ଦେବ, ବାସ୍ କାଢି ଦେବ। ହେଇଗଲା ମଣ୍ଡା ପିଠା।